ଛବି ପାଞ୍ଚ ଜିରିଖ ନିକଟସ୍ଥ ଅୟ ଆଉ ଗୋଟିଏ ବିପକ୍ଷ ସହର ଥିଲା। ତାହାକୁ ମଧ୍ୟ ଜୟ କରିବାକୁ ଝିଅସିଓ ଚାହିଁଲେ। ସେଠାକୁ ସେ ଅନୁସନ୍ଧାନ କରିବାକୁ ପଠାଇଲେ। ସେମାନେ ଫେରି କହିଲେ, ସମସ୍ତ ଲୋକଙ୍କୁ ସେଠାକୁ ପଠାଅ ନାହିଁ, କାରଣ ସେଠାରେ ଅଳ୍ପ ଲୋକ ଅଛନ୍ତି। ତେଣୁ ଅଳ୍ପ ସୈନ୍ୟକୁ ସେ ସେଠାକୁ ପଠାଇଲେ। କିନ୍ତୁ ଅୟନଗରବାସୀ ଇସ୍ରାଏଲ ଲୋକଙ୍କୁ ପରାସ୍ତ କଲେ। କିଛି ଇସ୍ରାଏଲ ମୃତ୍ୟୁବରଣ କଲେ, ପୁଣି ଅନ୍ୟମାନେ ପ୍ରାଣରକ୍ଷାର୍ଥେ ଦୌଡ଼ି ଚାଲିଗଲେ। ଯିହସୁୟ ଈଶ୍ୱରଙ୍କ ସମ୍ମୁଖରେ ନତମୁଖ ହେଲେ। କିନ୍ତୁ ଈଶ୍ୱର କହିଲେ, ଇସ୍ରାଏଲ ପାପ କରିଅଛି, ସେମାନେ ଚୋରି କରିଅଛନ୍ତି ଓ ମିଥ୍ୟା କହିଅଛନ୍ତି, ତେଣୁ ସେମାନେ ଶତ୍ରୁ ସମ୍ମୁଖରେ ଛିଡ଼ା ହୋଇପାରିବେ ନାହିଁ।